ଓମ୍ ଶାନ୍ତି। ଆଜି 20 ଜୁନ୍ 2025 ବାପଦାଦାଙ୍କର ମଧୁର ସାକାର ମହାବାକ୍ୟ। ବାବା ଆଜି ସାରେ କହୁଛନ୍ତି ମିଥ୍ୟ ବଚେ। ବାବାଙ୍କ ଠାରୁ ସ୍ନେହ ପାଇବା ପାଇଁ ଆତ୍ମ ଅଭିମାନୀ ହୋଇ ବସ। ବାବାଙ୍କ ଠାରୁ ଆମେ ସ୍ୱର୍ଗର ସମ୍ପତ୍ତି ନେଉଛୁ, ଏହି ଖୁସିରେ ରୁହ। ଆଜିର ପ୍ରଶ୍ନ, ସଙ୍ଗମ ଯୁଗରେ ତୁମେମାନେ ବ୍ରାହ୍ମଣରୁ ଫରିସ୍ତା ହେବା ପାଇଁ କେଉଁ ଗୁପ୍ତ ମେହନତ କରୁଛ? ତ ବାବା ଉତ୍ତରରେ କହୁଛନ୍ତି, ତୁମେ ବ୍ରାହ୍ମଣମାନଙ୍କୁ ପବିତ୍ର ହେବାର ହିଁ ଗୁପ୍ତ ମେହନତ କରିବାକୁ ପଡୁଛି। ତୁମେ ସମସ୍ତେ ବ୍ରହ୍ମାଙ୍କର ସନ୍ତାନ, ସଙ୍ଗମ ଯୁଗରେ ଭାଇ ଭଉଣୀ ଅଟ, ତେଣୁ ଭାଇ ଭଉଣୀଙ୍କ ଭିତରେ ଅପବିତ୍ର ଅର୍ଥାତ୍ ବିକାରୀ ଦୃଷ୍ଟି ରହିପାରିବ ନାହିଁ। ସ୍ତ୍ରୀ ପୁରୁଷ ଏକାଠି ରହି ଉଭୟ ନିଜକୁ ବିକେ ଅର୍ଥାତ୍ ବ୍ରହ୍ମା କୁମାର କୁମାରୀ ମନେ କରୁଛ। ଏହି ସ୍ମୃତି ଆଧାରରେ ସମ୍ପୂର୍ଣ୍ଣ ପବିତ୍ର ହେଲେ ଯାଇ ଫରିସ୍ତା ହୋଇପାରିବ। ଓମ୍ ଶାନ୍ତି। ମଧୁର ସନ୍ତାନମାନେ, ନିଜକୁ ଆତ୍ମା ଭାବି ଏଠାରେ ବସିବାକୁ ହେବ। ତୁମକୁ ଏହି ରହସ୍ୟ ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ପଡ଼ିବ। ଆତ୍ମ ଅଭିମାନୀ ହୋଇ ବସିଲେ ବାବାଙ୍କ ସହିତ ସ୍ନେହ ରହିବ। ବାବା ଆମକୁ ରାଜଯୋଗ ଶିଖାଉଛନ୍ତି, ବାବାଙ୍କ ଠାରୁ ଆମେ ସ୍ୱର୍ଗର ସମ୍ପତ୍ତି ନେଉଛୁ, ଏହି ଚିନ୍ତନ ସାରାଦିନ ବୁଦ୍ଧିରେ ରହୁ। ଏହିଥିରେ ହିଁ ମେହନତ ରହିଛି, ଏହାକୁ ଘଡ଼ି ଘଡ଼ି ଭୁଲି ଯାଉଥିବାରୁ ଖୁସିର ନିଶା କମିଯାଉଛି। ବାବା ସାବଧାନ କରୁଛନ୍ତି କି ପିଲାମାନେ ଦେହି ଅଭିମାନୀ ହୋଇ ବସ, ନିଜକୁ ଆତ୍ମା ଭାବ। ବର୍ତ୍ତମାନ ଆତ୍ମା ଏବଂ ପରମାତ୍ମାଙ୍କର ମିଳନ ହେଉଛି ନା? ମେଳା ଲାଗିଥିଲା, ତେବେ କେବେ ଲାଗିଥିଲା? ନିଶ୍ଚୟ କଳିଯୁଗର ଅନ୍ତ ଏବଂ ସତ୍ୟଯୁଗ ଆଦିର ସଙ୍ଗମରେ ହିଁ ଲାଗିଥିବ। ଆଜି ବାବା ପିଲାମାନଙ୍କୁ ସେହି ବିଷୟରେ ବୁଝାଉଛନ୍ତି, ତେବେ ତୁମକୁ ତ ନିଶ୍ଚୟ ବୁଝିବା ଉଚିତ। ଉଚ୍ଚରୁ ଉଚ୍ଚ ହେଉଛନ୍ତି ଭଗବାନ, ପୁଣି ତଳକୁ ଆସିଲେ ରହିଛନ୍ତି ବ୍ରହ୍ମା ବିଷ୍ଣୁ ଶଙ୍କର। ବାବା ଏବଂ ଦେବତାମାନେ ମନୁଷ୍ୟମାନଙ୍କୁ ଏ କଥା ଜଣାନାହିଁ ଯେ ଶିବ ଏବଂ ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କ ମଧ୍ୟରେ ସମ୍ବନ୍ଧ କ'ଣ। କାହାକୁ ହେଲେ ବି ଏମାନଙ୍କର ଜୀବନ କାହାଣୀ ବିଷୟରେ ଜଣା ନାହିଁ। ତ୍ରିମୂର୍ତ୍ତିର ଚିତ୍ର ନାମିଗ୍ରାମୀ ଅଟେ। ଏହି ତିନି ଜଣ ହେଉଛନ୍ତି ଦେବତା। କେବଳ ତିନୋଟି ଧର୍ମ ତ ନୁହେଁ, ଦେବତା ଧର୍ମ ତ ସବୁଠାରୁ ବଡ଼। ଏମାନେ ହେଲେ ସୂକ୍ଷ୍ମ ଲୋକ ନିବାସୀ, ଉପରେ ଅଛନ୍ତି ଶିବ ବାବା, ମୁଖ୍ୟ ହେଲେ ବ୍ରହ୍ମା ଏବଂ ବିଷ୍ଣୁ। ଏବଂ ବାବା ବୁଝାଉଛନ୍ତି ତୁମକୁ ଟପିକ ପ୍ରସ୍ତୁତ କରିବାର ଅଛି, ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା କିପରି ହେଉଛନ୍ତି। ଯେପରି ତୁମେ କହୁଛ ଆମେ ଶୂଦ୍ରରୁ ବ୍ରାହ୍ମଣ, ବ୍ରାହ୍ମଣରୁ ଦେବତା ହେଉଛୁ, ସେହିପରି ୟାଙ୍କର ମଧ୍ୟ ହେଉଛି ପ୍ରଥମେ ପ୍ରଥମେ ବ୍ରହ୍ମାରୁ ବିଷ୍ଣୁ ହେଉଛନ୍ତି, ପୁଣି ବିଷ୍ଣୁରୁ ବ୍ରହ୍ମା ହେଉଛନ୍ତି। ସେମାନେ ତ କହିଦେଉଛନ୍ତି ଆତ୍ମା ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା। ଏହା ତ ହେଉଛି ଭୁଲ, ହୋଇ ବି ପାରିବ ନାହିଁ। ତେଣୁ ଏହି ବିଷୟ ଉପରେ ଭଲ ଭାବରେ ବୁଝାଇବାକୁ ହେବ। କେହି କେହି କହୁଛନ୍ତି ପରମାତ୍ମା ଶ୍ରୀକୃଷ୍ଣଙ୍କର ଶରୀରରେ ଆସିଛନ୍ତି। ଯଦି ଶ୍ରୀକୃଷ୍ଣଙ୍କ ଶରୀରରେ ଆସିଲେ ତେବେ ତ ବ୍ରହ୍ମାଙ୍କ ପାଠ ଶେଷ ହୋଇଯାଉଛି। ଶ୍ରୀକୃଷ୍ଣ ତ ହେଲେ ସତ୍ୟଯୁଗର ପ୍ରଥମ ରାଜକୁମାର, ସେଠାରେ ପତିତ କିପରି ରହିପାରିବେ, ଯାହାଙ୍କୁ ବାବା ଆସି ପବିତ୍ର କରିବେ? ଏହା ସମ୍ପୂର୍ଣ୍ଣ ଭୁଲ କଥା। ଏ କଥା ମଧ୍ୟ ମହାରଥୀ ସେବାଯୋଗ୍ୟ ସନ୍ତାନମାନେ ହିଁ ବୁଝିଥାନ୍ତି, ବାକି ତ କାହାରି ବୁଦ୍ଧିରେ ଏହି ଧାରଣା ହୁଏ ନାହିଁ। ଏହି ଟପିକ ତ ବହୁତ ଭଲ, ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା କିପରି ହେଉଛନ୍ତି, ତାଙ୍କର ଜୀବନ କାହାଣୀ ବତାଉଛନ୍ତି, କାହିଁକି ନା ତାଙ୍କର ପରସ୍ପର ସହିତ ସମ୍ପର୍କ ରହିଛି। ଏହିପରି ଆରମ୍ଭ କରିବାକୁ ହେବ। ବ୍ରହ୍ମାରୁ ବିଷ୍ଣୁ ଗୋଟିଏ ସେକେଣ୍ଡରେ, ବିଷ୍ଣୁରୁ ବ୍ରହ୍ମା ହେବାରେ 84 ଜନ୍ମ ଲାଗିଥାଏ। ଏହା ବହୁତ ବୁଝିବାର କଥା। ଏବେ ତୁମେ ହେଉଛ ବ୍ରାହ୍ମଣ କୂଳର, ପ୍ରଜାପିତା ବ୍ରହ୍ମାଙ୍କର ବ୍ରାହ୍ମଣ କୂଳ କୁଆଡ଼େ ଗଲା? ପ୍ରଜାପିତା ବ୍ରହ୍ମାଙ୍କର ତ ନୂଆ ଦୁନିଆ ଦରକାର ନା? ନୂଆ ଦୁନିଆ ହେଲା ସତ୍ୟଯୁଗ, ସେଠାରେ ତ ପ୍ରଜାପିତା ନାହାନ୍ତି। କଳିଯୁଗରେ ମଧ୍ୟ ପ୍ରଜାପିତା ହୋଇପାରିବେ ନାହିଁ, ସେ ହେଲେ ସଙ୍ଗମ ଯୁଗରେ। ତୁମେ ଏବେ ସଙ୍ଗମରେ ଅଛ, ଶୂଦ୍ରରୁ ତୁମେ ବ୍ରାହ୍ମଣ ହୋଇଛ, ବାବା ବ୍ରହ୍ମାଙ୍କୁ ପୋଷ୍ୟ କରିଛନ୍ତି। ଶିବ ବାବା ବ୍ରହ୍ମାଙ୍କୁ କିପରି ରଚନା କରିଛନ୍ତି ଏ କଥା କେହି ଜାଣିନାହାନ୍ତି। ତ୍ରିମୂର୍ତ୍ତି ଚିତ୍ରରେ ରଚୟିତା ଶିବଙ୍କର ଚିତ୍ର ହିଁ ନାହିଁ, ତେଣୁ କିପରି ଜଣାପଡ଼ିବ ଯେ ଉଚ୍ଚରୁ ଉଚ୍ଚ ଭଗବାନ ଅଟନ୍ତି, ବାକି ସମସ୍ତେ ହେଉଛନ୍ତି ତାଙ୍କର ରଚନା। ଏହା ହେଲା ବ୍ରାହ୍ମଣ ସମ୍ପ୍ରଦାୟ। ତେବେ ନିଶ୍ଚୟ ପ୍ରଜାପିତା ଆବଶ୍ୟକ, କଳିଯୁଗରେ ତ ହୋଇପାରିବେ ନାହିଁ, ସତ୍ୟଯୁଗରେ ମଧ୍ୟ ନୁହେଁ। ଗାୟନ କରାଯାଏ ବ୍ରାହ୍ମଣ ଦେବୀ ଦେବତା ଆୟ ନମଃ। ତେବେ ବ୍ରାହ୍ମଣ କେଉଁ ଯୁଗର ଅଟନ୍ତି? ପ୍ରଜାପିତା ବ୍ରହ୍ମା ମଧ୍ୟ କେଉଁ ଯୁଗର? ନିଶ୍ଚୟ ସଙ୍ଗମ ଯୁଗର କୁହାଯିବ। ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ। ଏହି ସଙ୍ଗମ ଯୁଗରେ କୌଣସି ଶାସ୍ତ୍ରରେ ବର୍ଣ୍ଣନା ନାହିଁ। ମହାଭାରତ ଲଢ଼େଇ ମଧ୍ୟ ସଙ୍ଗମ ଯୁଗରେ ଲାଗିଥିଲା ନା? ସତ୍ୟ ଯୁଗରେ ନା କଳିଯୁଗରେ? ମହାଭାରତ ଲଢ଼େଇ ମଧ୍ୟ ସଙ୍ଗମ ଯୁଗରେ ଲାଗିଥିଲା ନା ସତ୍ୟ ଯୁଗରେ ନା କଳିଯୁଗରେ? ପାଣ୍ଡବ ଏବଂ କୌରବ ଇଏ ଏହି ସଙ୍ଗମ ଯୁଗରେ ଅଛନ୍ତି। ତୁମେ ପାଣ୍ଡବ ସଙ୍ଗମ ଯୁଗୀ ଅଟ ଏବଂ କୌରବ କଳିଯୁଗୀ ଅଟନ୍ତି। ଗୀତାରେ ମଧ୍ୟ ଭଗବାନ ଉବାଚ ରହିଛି ନା, ତୁମେ ହେଉଛ ପାଣ୍ଡବ ଦୈବୀ ସମ୍ପ୍ରଦାୟ, ତୁମେ ରୁହାନୀ ପଣ୍ଡା ହେଉଛ, ତୁମର ହେଲା ରୁହାନୀ ଯାତ୍ରା ଯାହା ତୁମେ ବୁଦ୍ଧି ଦ୍ୱାରା କରୁଛ। ବାବା କହୁଛନ୍ତି ନିଜକୁ ଆତ୍ମା ଭାବ, ଯୋଗର ଯାତ୍ରାରେ ରୁହ। ସ୍ଥୂଳ ଯାତ୍ରାରେ ତୀର୍ଥ ଆଦିକୁ ଯାଇ ପୁଣି ଫେରି ଆସିଥାନ୍ତି, ତାହା ଅଧାକଳ୍ପ ଚାଲିଥାଏ। ଏହି ସଙ୍ଗମ ଯୁଗର ଯାତ୍ରା ଥରେ ମାତ୍ର ହେଉଛି, ତୁମେ ସେଠାକୁ ଯାଇ ଆଉ ମୃତ୍ୟୁ ଲୋକକୁ ଫେରିବ ନାହିଁ। ପବିତ୍ର ହୋଇ ପୁଣି ତୁମକୁ ପବିତ୍ର ଦୁନିଆକୁ ଆସିବାକୁ ହେବ। ସେଥିପାଇଁ ତୁମେ ଏବେ ପବିତ୍ର ହୋଇଛ। ତୁମେ ଜାଣିଛ ଏବେ ଆମେ ବ୍ରାହ୍ମଣ ସମ୍ପ୍ରଦାୟ ଅଟୁ, ପୁଣି ଦୈବୀ ସମ୍ପ୍ରଦାୟ ବିଷ୍ଣୁ ସମ୍ପ୍ରଦାୟ ହେବୁ। ସତ୍ୟଯୁଗରେ ଦେବୀ ଦେବତାମାନେ ବିଷ୍ଣୁ ସମ୍ପ୍ରଦାୟ ଅଟନ୍ତି। ସତ୍ୟଯୁଗରେ ଚତୁର୍ଭୁଜର ପ୍ରତିମା ରହିବ, ଯାହାଦ୍ୱାରା ଜଣାପଡ଼ିବ ଯେ ଏମାନେ ବିଷ୍ଣୁ ସମ୍ପ୍ରଦାୟର ଅଟନ୍ତି। ଏଠାରେ ରାବଣର ପ୍ରତିମା ରହିଛି, ତେଣୁ ରାବଣ ସମ୍ପ୍ରଦାୟ ଅଟେ। ତେଣୁ ଏହି ଟପିକ ରଖିଲେ ମନୁଷ୍ୟ ଆଶ୍ଚର୍ଯ୍ୟ ହେବେ। ଏବେ ତୁମେ ଦେବତା ହେବା ପାଇଁ ରାଜଯୋଗ ଶିଖୁଛ। ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ, ତୁମେ ଶୂଦ୍ରରୁ ବ୍ରାହ୍ମଣ ହୋଇଛ, ପୋଷ୍ୟ କରାଯାଇଛି। ବ୍ରାହ୍ମଣ ମଧ୍ୟ ଏହିଠାରେ ଅଛନ୍ତି, ପୁଣି ଦେବତା ମଧ୍ୟ ଏହିଠାରେ ହେବେ। ରାଜବଂଶ ଏହିଠାରେ ହିଁ ହୋଇଥାଏ। ରାଜତତ୍ତ୍ୱକୁ ଡିନାଏଷ୍ଟି କୁହାଯାଏ। ସତ୍ୟଯୁଗରେ ବିଷ୍ଣୁଙ୍କର ଡିନାଏଷ୍ଟି ରହିଛି, ବ୍ରହ୍ମାଙ୍କର ଡିନାଏଷ୍ଟି କୁହାଯିବ ନାହିଁ। ଡିନାଏଷ୍ଟିରେ ରାଜତ୍ୱ ଚାଲିଥାଏ, ଜଣଙ୍କ ପରେ ଦ୍ୱିତୀୟ ପୁଣି ତୃତୀୟ। ଏବେ ତୁମେ ଜାଣୁଛ ଆମେ ହେଉଛୁ ବ୍ରାହ୍ମଣ କୁଳଭୂଷଣ, ପୁଣି ଦେବତା ହେଉଛୁ। ବ୍ରାହ୍ମଣରୁ ବିଷ୍ଣୁ କୁଳକୁ, ବିଷ୍ଣୁ କୁଳରୁ ଆସିଥାଉ କ୍ଷତ୍ରିୟ ଚନ୍ଦ୍ରବଂଶୀ କୁଳକୁ, ପୁଣି ବୈଶ୍ୟ ଏବଂ ଶୂଦ୍ର କୁଳକୁ ଆସୁଛୁ, ପୁଣି ବ୍ରାହ୍ମଣରୁ ଦେବତା ହେବୁ। ଅର୍ଥ କେତେ ସ୍ପଷ୍ଟ ଅଟେ। ଚିତ୍ରରେ କଣ କଣ ସବୁ ଦେଖାଉଛନ୍ତି, ଆମେ ବ୍ରାହ୍ମଣ ପୁଣି ବିଷ୍ଣୁପୁରୀର ମାଲିକ ହେଉଛୁ, ଏଥିରେ ଦ୍ୱନ୍ଦ୍ୱରେ ପଡ଼ିବାର ନାହିଁ। ବାବା ଯେଉଁ ରଚନା ଲେଖିବାକୁ ଦେଉଛନ୍ତି ତା ଉପରେ ପୁଣି ବିଚାର ସାଗର ମନ୍ଥନ କରିବା ଉଚିତ। କାହାକୁ କିପରି ବୁଝାଇବି, ଯାହାଦ୍ୱାରା ମନୁଷ୍ୟ ଆଶ୍ଚର୍ଯ୍ୟ ହେବେ ଯେ ୟାଙ୍କର ବୁଝାଇବା ବହୁତ ଭଲ। ଜ୍ଞାନ ସାଗରଙ୍କ ବିନା ଆଉ ତ କେହି ବୁଝାଇ ପାରିବେ ନାହିଁ। ବିଚାର ସାଗର ମନ୍ଥନ କରି ପୁଣି ବସି ଲେଖିବା ଉଚିତ, ତାପରେ ପୁଣି ପଢ଼ିଲେ ଖିଆଲରେ ଆସିବ। ଏହି ଏହି ସବୁ ଶବ୍ଦ ଯୋଡ଼ିବା ଦରକାର। ବାବା ମଧ୍ୟ ପ୍ରଥମେ ପ୍ରଥମେ ମୁରଲୀ ଲେଖି ତୁମ ହାତରେ ଦେଇ ଦେଉଥିଲେ, ପୁଣି ଶୁଣାଉଥିଲେ। ଏଠାରେ ମଧୁବନରେ ତ ତୁମେ ନିଜ ଘରେ ବାବାଙ୍କ ସାଥିରେ ରହୁଛ, ଏବେ ଏବେ ତ ତୁମକୁ ବାହାରୁ ଯାଇ ଶୁଣାଇବାକୁ ପଡୁଛି। ଏହି ଟପିକ ବହୁତ ୱଣ୍ଡରଫୁଲ। ବ୍ରହ୍ମାରୁ ବିଷ୍ଣୁ କିପରି ହେଲେ ଏହାକୁ କେହି ଜାଣିନାହାନ୍ତି। ବିଷ୍ଣୁଙ୍କ ନାଭିରୁ ବ୍ରହ୍ମାଙ୍କର ଉତ୍ପତ୍ତି ଦେଖାଉଛନ୍ତି, ଯେପରି ଗାନ୍ଧୀଙ୍କ ନାଭିରୁ ନେହେରୁ ଦେଖାଇଛନ୍ତି। କିନ୍ତୁ ଡିନାଏଷ୍ଟି ଅର୍ଥାତ୍ ରାଜବଂଶ ତ ଦରକାର ନା। ବ୍ରାହ୍ମଣ କୂଳରେ ରାଜତ୍ୱ ନାହିଁ। ବର୍ତ୍ତମାନ ବ୍ରାହ୍ମଣ ସମ୍ପ୍ରଦାୟରୁ ଦୈବୀ ସମ୍ପ୍ରଦାୟ ହେଉଛନ୍ତି, ପୁଣି ଚନ୍ଦ୍ରବଂଶୀ ଏବଂ ବୈଶ୍ୟବଂଶୀକୁ ଯିବେ। ଏହିପରି ପ୍ରତ୍ୟେକ ଡିନାଏଷ୍ଟି ଚାଲୁଛି ନା। ସତ୍ୟଯୁଗ ହେଉଛି ଭାଇସ୍ଲେସ୍ ଅର୍ଥାତ୍ ଦୀପକାରୀ ଦୁନିଆ, କଳିଯୁଗ ହେଉଛି ଭିସିୟସ୍ ଅର୍ଥାତ୍ ବିକାରୀ ଦୁନିଆ। ଏହି ଦୁଇ ଅକ୍ଷର ମଧ୍ୟ କାହାରି ବୁଦ୍ଧିରେ ନାହିଁ, ନଚେତ୍ ଏହା ନିଶ୍ଚୟ ବୁଦ୍ଧିରେ ରହିବା ଉଚିତ ଯେ ଭିକାରୀରୁ ନିର୍ଭିକାରୀ କିପରି ହେଉଛନ୍ତି। ମନୁଷ୍ୟ ନା ନିର୍ଭିକାରୀଙ୍କୁ ଜାଣିଛନ୍ତି ନା ଭିକାରୀଙ୍କୁ ଜାଣିଛନ୍ତି। ତୁମକୁ ବୁଝାଉଛି ଦେବତାମାନେ ନିର୍ଭିକାରୀ ଅଟନ୍ତି। ଏପରି କେବେ ଶୁଣି ନଥିବ ଯେ ବ୍ରାହ୍ମଣ ନିର୍ଭିକାରୀ ଅଟନ୍ତି। ନୂଆ ଦୁନିଆକୁ ନିର୍ଭିକାରୀ ଦୁନିଆ ଆଉ ପୁରୁଣା ଦୁନିଆକୁ ଭିକାରୀ ଦୁନିଆ କୁହାଯାଏ। ତେବେ ନିଶ୍ଚୟ ସଙ୍ଗମ ଯୁଗ ଦେଖାଇବାକୁ ପଡ଼ିବ। ଏହି ବିଷୟରେ କାହାକୁ ହେଲେ ଜଣା ନାହିଁ। ପୁରୁଷୋତ୍ତମ ମାସ ପାଳନ କରୁଛନ୍ତି ନା, ତାହା ତିନି ବର୍ଷ ପରେ ଗୋଟିଏ ମାସ ପାଳନ କରିଥାନ୍ତି। ସେହିଭଳି ତୁମର ପାଞ୍ଚ ହଜାର ବର୍ଷ ପରେ ଗୋଟିଏ ସଙ୍ଗମ ଯୁଗ ଆସୁଛି। ମନୁଷ୍ୟ ଆତ୍ମା ଏବଂ ପରମାତ୍ମାଙ୍କୁ ଯଥାର୍ଥ ଭାବେ ଜାଣିନାହାନ୍ତି, କେବଳ କହିଦେଉଛନ୍ତି ଚମକୁଛି ଅଜବ ସୀତାରା, ଯେପରି ଦେଖାଇଥାନ୍ତି ରାମକୃଷ୍ଣ ପରମହଂସଙ୍କର ଶିଷ୍ୟ ବିବେକାନନ୍ଦ କହୁଥିଲେ, ମୁଁ ଗୁରୁଙ୍କ ସମ୍ମୁଖରେ ବସିଥିଲି, ମୋତେ ଯେତି ଦର୍ଶନ ହେଲା। ଗୁରୁଙ୍କର ମଧ୍ୟ ଧ୍ୟାନ ତ କରିଥାନ୍ତି ନା, ଏବେ ବାବା କହୁଛନ୍ତି ମୋତେ ମନେ ପକାଅ। ଧ୍ୟାନର ତ କିଛି କଥା ନାହିଁ, ଗୁରୁ ତ ମନେ ହିଁ ଅଛନ୍ତି, କେବଳ ବସିକରି ମନେ ପକାଇବା ଦ୍ୱାରା କଣ ସ୍ମୃତିରେ ଆସିବ। ତାଙ୍କର ଗୁରୁଙ୍କ ପ୍ରତି ଭାବନା ଥିଲା ଯେ ଇଏ ଭଗବାନ ଅଟନ୍ତି, ତେଣୁ ଦେଖିଲେ ଯେ ତାଙ୍କ ଆତ୍ମା ବାହାରି ମଠରେ ଲୀନ ହୋଇଗଲେ। ତାଙ୍କର ଆତ୍ମା ଯାଇ କେଉଁଠି ବସିଲା, କଣ ହେଲା, କିଛି ହେଲେ ବର୍ଣ୍ଣନା ନାହିଁ। ବାସ ଖୁସି ହୋଇଗଲେ, ଖୁସି ହୋଇଗଲେ ଯେ ମୋତେ ଭଗବାନଙ୍କର ସାକ୍ଷାତକାର ହେଲା। ଭଗବାନ କଣ ଏକଥା ଜଣାଇ ନାହାନ୍ତି ନା, ଭଗବାନ କଣ ଏକଥା ଜାଣିନାହାନ୍ତି। ବାବା କହୁଛନ୍ତି ସିଡ଼ିର ଚିତ୍ର ଉପରେ ତୁମେ ବୁଝାଅ, ଏହା ହେଉଛି ଭକ୍ତି ମାର୍ଗ। ତୁମେ ଜାଣିଛ ଗୋଟିଏ ହେଉଛି ଭକ୍ତିର ଡଙ୍ଗା, ଅନ୍ୟଟି ହେଉଛି ଜ୍ଞାନର ଡଙ୍ଗା। ଜ୍ଞାନ ଅଲଗା, ଭକ୍ତି ଅଲଗା। ବାବା କହୁଛନ୍ତି ମୁଁ ତୁମକୁ କଳ୍ପ ପୂର୍ବରୁ ଜ୍ଞାନ ଦେଇଥିଲି, ବିଶ୍ୱର ମାଲିକ କରାଇଥିଲି, ଏବେ ତୁମେ କେଉଁଠି ଅଛ? ତୁମ ସନ୍ତାନ ମାନଙ୍କର ବୁଦ୍ଧିରେ ସାରା ଜ୍ଞାନ ଅଛି, କିପରି ଅନ୍ୟ ଧର୍ମ ସବୁ ଆସୁଛି, କିପରି ବୃକ୍ଷ ବଢୁଛି, ଯେପରି ଫୁଲ ତଳା ହୋଇଥାଏ ନା, ଏହି ସୃଷ୍ଟି ରୂପୀ ବୃକ୍ଷ ମଧ୍ୟ ଫୁଲଦାନୀ ଅଟେ। ମଝିରେ ତୁମର ଧର୍ମ, ପୁଣି ଏହି ଧର୍ମରୁ ଆହୁରି ତିନୋଟି ଧର୍ମ ବାହାରୁଛି, ପୁଣି ଏଥିରୁ ବୃଦ୍ଧି ହୋଇ ଚାଲିଥାଏ। ତେଣୁ ଏହି ବୃକ୍ଷକୁ ମଧ୍ୟ ମନେ ପକାଇବାକୁ ହେବ, କେତେ ଶାଖା ପ୍ରଶାଖା ଆଦି ବାହାରି ଚାଲିଛି। ପଛରେ ଯେଉଁମାନେ ଆସୁଛନ୍ତି ସେମାନଙ୍କର ମାନ ମଧ୍ୟ ଅଧିକ ହେଉଛି। ବରଗଛର ଉଦାହରଣ ଦିଆଯାଉଛି ନା, ତାର ମୂଳ ନାହିଁ, ବାକି ପୁରା ଗଛ ଛିଡ଼ା ହୋଇଛି। ଦେବୀ ଦେବତା ଧର୍ମ ମଧ୍ୟ ଲୋପ ହୋଇଯାଇଛି, ବିଲକୁଲ ସଢି ଯାଇଛି। ଭାରତବାସୀ ନିଜର ଧର୍ମକୁ ବିଲକୁଲ ଜାଣିନାହାନ୍ତି, ଆଉ ସମସ୍ତେ ନିଜର ଧର୍ମକୁ ଜାଣିଛନ୍ତି। ଏ କଥା କହୁଛନ୍ତି ଯେ ଆମେ ଧର୍ମକୁ ମାନୁନାହୁଁ, ମୁଖ୍ୟ ହେଉଛି ଚାରୋଟି ଧର୍ମ, ବାକି ଛୋଟ ଛୋଟ ଧର୍ମ ଅନେକ ଅଛନ୍ତି। ଏହି ବୃକ୍ଷ ଏବଂ ସୃଷ୍ଟିଚକ୍ରକୁ ତୁମେ ଏବେ ଜାଣୁଛ, ଦେବୀ ଦେବତା ଧର୍ମର ନାମ ହିଁ ଭୁଲି ଯାଇଛନ୍ତି। ପୁନର୍ବାର ବାବା ତାହାର ସ୍ଥାପନା କରି ବାକି ଅନ୍ୟ ସବୁ ଧର୍ମଗୁଡ଼ିକୁ ବିନାଶ କରିଦେଉଛନ୍ତି। ସୃଷ୍ଟିଚକ୍ରର ଚିତ୍ର ସମ୍ବନ୍ଧରେ ବୁଝାଇବା ଉଚିତ, ଏହା ସତ୍ୟଯୁଗ, ଏହା କଳିଯୁଗ। କଳିଯୁଗରେ ଅନେକ ଧର୍ମ ରହିଛି, ଆଉ ସତ୍ୟଯୁଗରେ ଗୋଟିଏ ଧର୍ମ। ଗୋଟିଏ ଧର୍ମର ସ୍ଥାପନା, ଅନେକ ଧର୍ମର ବିନାଶ କିଏ କରାଉଥିବେ? ଭଗବାନ ମଧ୍ୟ ନିଶ୍ଚୟ କାହା ଦ୍ୱାରା ତ କରାଇବେ ନା। ବାବା କହୁଛନ୍ତି ବ୍ରହ୍ମା ଦ୍ୱାରା ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରାଉଛି। ବ୍ରାହ୍ମଣମାନେ ହିଁ ବିଷ୍ଣୁପୁରୀର ଦେବତା ହେଉଛନ୍ତି। ଏହି ସଙ୍ଗମରେ ତୁମ ବ୍ରାହ୍ମଣମାନଙ୍କୁ ପବିତ୍ର ହେବା ପାଇଁ ଗୁପ୍ତ ମେହନତ କରିବାକୁ ପଡୁଛି। ତୁମେ ବ୍ରହ୍ମାଙ୍କର ସନ୍ତାନ, ସଙ୍ଗମରେ ଭାଇ ଭଉଣୀ ହେଉଛ। ଭାଇ ଭଉଣୀ ଭିତରେ ଭିକାରୀ ଦୃଷ୍ଟି ରହିପାରିବ ନାହିଁ। ସ୍ତ୍ରୀ ପୁରୁଷ ଉଭୟ ନିଜକୁ ବିକେ ଅର୍ଥାତ୍ ବ୍ରହ୍ମା କୁମାର କୁମାରୀମାନେ କରୁଛନ୍ତି। ଏହିଥିରେ ବହୁତ ମେହନତ ରହିଛି। ସ୍ତ୍ରୀ ପୁରୁଷଙ୍କର ଆକର୍ଷଣ ଏପରି ଯେ ବାସ ହାତ ଲଗାଇବା ବିନା
ରହିପାରିବେ ନାହିଁ। ଏଠାରେ ଭାଇ ଭଉଣୀଙ୍କୁ ହାତ ତ ଲଗାଇ ପାରିବେ ନାହିଁ, ନଚେତ ପାପର ଭାବନା ଆସିଥାଏ। ଆମେ ବ୍ରହ୍ମା କୁମାର କୁମାରୀ ଏକଥା ଭୁଲି ଯାଉଥିବା କାରଣରୁ ଏକଦମ ତଳକୁ ଖସି ଯାଉଛନ୍ତି। ଏଥିରେ ବହୁତ ଗୁପ୍ତ ମେହନତ ରହିଛି। ଯଦିଓ ଯୁଗଳ ହୋଇ ରହୁଛନ୍ତି, କିନ୍ତୁ କାହାକୁ କ'ଣ ଜଣା, ସେ ନିଜେ ଜାଣିଛନ୍ତି। ଆମେ ବିକେ ଅଟୁ, ଫରିସ୍ତା ଅଟୁ, ହାତ ଲଗାଇବା ଅନୁଚିତ। ଏହିପରି କରିକରି ସୂକ୍ଷ୍ମ ଲୋକ ନିବାସୀ ଫରିସ୍ତା ହୋଇଯିବ, ନଚେତ ଫରିସ୍ତା ହୋଇପାରିବ ନାହିଁ। ଫରିସ୍ତା ହେବାକୁ ହେଲେ ପବିତ୍ର ରହିବାକୁ ପଡ଼ିବ। ଯଦି ଏହିପରି ଜଡ଼ି ବାହାରିବେ, ତେବେ ପ୍ରଥମ ନମ୍ବରରେ ଆସିଯିବେ। କହୁଛନ୍ତି ବ୍ରହ୍ମା ବାବା ତ ସବୁ ଅନୁଭବ କରିଛନ୍ତି, ଶେଷ ବେଳକୁ ସନ୍ନ୍ୟାସ କରିଛନ୍ତି। ବହୁତ ମେହନତ ତ ସେମାନଙ୍କୁ କରିବାକୁ ପଡୁଛି, ଯେଉଁମାନେ କି ଯୁଗଳ ହୋଇଯାଉଛନ୍ତି। ପୁଣି ଏଥିରେ ଜ୍ଞାନ ଏବଂ ଯୋଗ ମଧ୍ୟ ଆବଶ୍ୟକ। ବହୁତଙ୍କୁ ନିଜ ସମାନ କରାଇଲେ ଯାଇ ବଡ଼ ରାଜା ହେବେ। କେବଳ ଗୋଟିଏ କଥା ତ ନୁହେଁ ନା, ବାବା କହୁଛନ୍ତି ତୁମେ ଶିବ ବାବାଙ୍କୁ ମନେ ପକାଅ। ଇଏ ହେଲେ ପ୍ରଜାପିତା। ବହୁତ ଏପରି ବି ଅଛନ୍ତି ଯିଏକି କହୁଛନ୍ତି ଆମର କାମ ତ ଶିବ ବାବାଙ୍କ ସହିତ ରହିଛି, ମୁଁ ବ୍ରହ୍ମା ବାବାଙ୍କୁ କାହିଁକି ମନେ ପକାଇବି, ତାଙ୍କୁ ପତ୍ର କାହିଁକି ଲେଖିବି। ଏପରି ମଧ୍ୟ ଅଛନ୍ତି, ତୁମକୁ ଶିବ ବାବାଙ୍କୁ ମନେ ପକାଇବାକୁ ହେବ। ସେଥିପାଇଁ ବ୍ରହ୍ମା ବାବା ତାଙ୍କ ନିଜ ଫଟୋ ଆଦି ମଧ୍ୟ ଦିଅନ୍ତି ନାହିଁ। ୟାଙ୍କ ଶରୀରରେ ଶିବ ବାବା ଆସୁଛନ୍ତି, ଇଏ ତ ଦେହଧାରୀ ଅଟନ୍ତି ନା। ଏବେ ତ ତୁମମାନଙ୍କ ବାବାଙ୍କ ଠାରୁ ବର୍ଷା ମିଳୁଛି। ଗୁରୁ ଗୋସାଇମାନେ ନିଜକୁ ଈଶ୍ୱର କହୁଛନ୍ତି, ପୁଣି ତାଙ୍କଠାରୁ କ'ଣ ମିଳୁଛି, କେତେ କ୍ଷତି ହେଉଛି ଭାରତବାସୀଙ୍କର। ଭାରତବାସୀ ଏକଦମ ଦେବାଳିଆ ହୋଇଯାଇଛନ୍ତି, ପ୍ରଜାମାନଙ୍କଠାରୁ ଭିକ ମାଗି ଚାଲିଛନ୍ତି, 10-20 ବର୍ଷ ପାଇଁ ଲୋନ୍ ନେଉଛନ୍ତି, ପୁଣି ଆଉ ଫେରାଇ ପାରିବେ ନାହିଁ। ଗ୍ରହିତା ଏବଂ ଦାତା ଉଭୟ ବିନାଶ ହୋଇଯିବେ, ଖେଳ ହିଁ ଶେଷ ହୋଇଯିବ। ଅନେକ ବିପଦ ମୁଣ୍ଡ ଉପରେ ରହିଛି, ଦେବାଳିଆ ହେବ, ବିମାରୀ ଆଦି ବହୁତ କିଛି ହେବାର ଅଛି। କେହି କେହି ସାହୁକାରଙ୍କ ପାଖରେ ରଖିଦେଉଛନ୍ତି, ପୁଣି ଯେତେବେଳେ ସାହୁକାର ଦେବାଳିଆ ହୋଇଯାଉଛନ୍ତି, ସେତେବେଳେ ଗରିବଙ୍କର କେତେ ଦୁଃଖ ବଢ଼ିଯାଉଛି। ପ୍ରତି ପାଦେ ପାଦେ ଦୁଃଖ ହିଁ ଦୁଃଖ ରହିଛି, ଅଚାନକ ବସି ବସି ମରିଯାଉଛନ୍ତି, ଏହା ହେଉଛି ହିଁ ମୃତ୍ୟୁ ଲୋକ। ଏବେ ତୁମେ ଅମର ଲୋକ ଯାଉଛ, ଅମରପୁରୀରେ ବାଦଶାହ ଅର୍ଥାତ ମହାରାଜା ହେଉଛ। ଅମରନାଥ ତୁମ ପାର୍ବତୀମାନଙ୍କୁ ସତ୍ୟ ସତ୍ୟ ଅମର କଥା ଶୁଣାଉଛନ୍ତି। ତୁମେ ଜାଣିଛ ବାବା ହେଉଛନ୍ତି ଅମର, ତାଙ୍କଠାରୁ ଆମେ ଅମର କଥା ଶୁଣୁଛୁ। ଏବେ ଅମର ଲୋକକୁ ଯିବାକୁ ହେବ, ଏବେ ତୁମେ ସଙ୍ଗମ ଯୁଗରେ ଅଛ। ଆଚ୍ଛା, ମିଠା ମିଠା ସିକିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ମଧ୍ୟ ଆତ୍ମିକ ପିତାଙ୍କୁ ସୁପ୍ରଭାତ, ନମସ୍ତେ 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 ବାବା, ଶୁକ୍ରିୟା ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ ଧାରଣା ନମ୍ବର 1, ବିଚାର ସାଗର ମନ୍ଥନ କରି ବ୍ରହ୍ମା ହିଁ ବିଷ୍ଣୁ କିପରି ହେଉଛନ୍ତି ଏ ବିଷୟ ଉପରେ ଶୁଣାଇବାକୁ ହେବ। ବୁଦ୍ଧିକୁ ଜ୍ଞାନ ମନ୍ଥନରେ ବ୍ୟସ୍ତ ରଖିବାକୁ ହେବ। ଧାରଣା ନମ୍ବର 2, ରାଜପଦ ପ୍ରାପ୍ତ କରିବା ପାଇଁ ଜ୍ଞାନ ଏବଂ ଯୋଗ ସହିତ ଅନ୍ୟମାନଙ୍କୁ ନିଜ ସମାନ କରିବାର ସେବା ମଧ୍ୟ କରିବାକୁ ହେବ। ନିଜର ଦୃଷ୍ଟିକୁ ବହୁତ ଶୁଦ୍ଧ ପବିତ୍ର କରିବାକୁ ହେବ। ଆଜିର ପରଦାନ, ଏକମାତ୍ର ବାବାଙ୍କ ଠାରୁ ସର୍ବସମ୍ବନ୍ଧର ଅନୁଭବ କରୁଥିବା ଅଥକ ଏବଂ ବିଘ୍ନ ବିନାଶକ ଭବ। ବାବା ବରଦାନଙ୍କୁ ବିସ୍ତାରରେ ବତାଉଛନ୍ତି, ଯେଉଁ ପିଲାମାନଙ୍କର ସର୍ବସମ୍ବନ୍ଧ ଏକମାତ୍ର ବାବାଙ୍କ ସହିତ ରହିଛି, ସେମାନଙ୍କୁ ଅନ୍ୟ ସବୁ ସମ୍ବନ୍ଧ ନିମିତ୍ତ ମାତ୍ର ଅନୁଭବ ହେଉଥିବ।
ସେମାନେ ସର୍ବଦା ଖୁସିରେ ନାଚିବା ବାଲା ହୋଇଥିବେ, କେବେ ବି କ୍ଳାନ୍ତ ହେବାର ଅନୁଭବ କରୁନଥିବେ, ଅର୍ଥାତ୍ ଅକ୍ଳାନ୍ତ ସେବାଧାରୀ ହୋଇଥିବେ। କେବଳ ବାବା ଏବଂ ସେବା ହିଁ ଏହି ଲଗନରେ ମଗନ ରହୁଥିବେ। ବିଘ୍ନ ଦ୍ୱାରା ଅଟକି ଯିବା ପରିବର୍ତ୍ତେ ବିଘ୍ନ ବିନାଶକ ହୋଇଥିବେ। ସେମାନଙ୍କୁ ସର୍ବସମ୍ବନ୍ଧର ଅନୁଭୂତି ଏକମାତ୍ର ବାବାଙ୍କ ଠାରୁ ନେଉଥିବା କାରଣରୁ ସେମାନେ ସର୍ବଦା ଡବଲ ଲାଇଟ୍ ସ୍ଥିତିରେ ରହୁଥିବେ, କୌଣସି ବଛର ଅନୁଭବ ହେବ ନାହିଁ। ସେମାନଙ୍କର ସମସ୍ତ ଅଭିଯୋଗ ସମାପ୍ତ ହୋଇଯିବ, ସମ୍ପୂର୍ଣ୍ଣ ସ୍ଥିତିର ଅନୁଭୂତି ହେବ ଏବଂ ସେମାନେ ସହଜ ଯୋଗୀ ହୋଇଥିବେ। ଆଜିର ସ୍ଲୋଗାନ, ସଂକଳ୍ପରେ ମଧ୍ୟ କୌଣସି ଦେହଧାରୀ ପ୍ରତି ଆକର୍ଷିତ ହେବା ଅର୍ଥ ବିଶ୍ୱାସଘାତ ହେବା। ଅବ୍ୟକ୍ତ ଇସାରା, ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଯେପରି ଆନ୍ତରିକ ଯାନରେ ବସିଥିବା ଯାତ୍ରୀମାନେ ଉଚ୍ଚରେ ଥିବା କାରଣରୁ ସାରା ପୃଥିବୀର ଯେଉଁ ସ୍ଥାନର ଫଟୋ ଉଠାଇବାକୁ ଚାହିଁବେ ଉଠାଇପାରିବେ, ସେହିପରି ଶାନ୍ତିର ଶକ୍ତି ଆଧାରରେ ଅନ୍ତର୍ମୁଖୀ ଯାନ ଦ୍ୱାରା ମାନସିକ ଶକ୍ତି ଦ୍ୱାରା ଯେକୌଣସି ଆତ୍ମାକୁ ଚରିତ୍ରବାନ ହେବାର ବା ଶ୍ରେଷ୍ଠ ଆତ୍ମା ହେବାର ପ୍ରେରଣା ଦେଇପାରିବ। ଓମ୍ ଶାନ୍ତି।